ହ୍ୟାଲୋ, ମୁଁ ପୁଷ୍ପଲତା ସାହୁ। ମୁଁ ନିରଙ୍କାରୀ ନଗର ସାଲିଆସାହି ବସ୍ତିର 21 ନମ୍ବର ୱାର୍ଡର ଜଣେ ସଭ୍ୟ। ଆଉ ଆଜି ଆମ 21 ନମ୍ବର ୱାର୍ଡରେ ମିଟିଂ ଏସିଆର ତରଫରୁ ମିଟିଂ ହେଇଥିଲା। ଆଉ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ଅଳିଆ କେମିତି ଦୂର ହବ, ଆଉ ତାଙ୍କ ପାଖ ପଡ଼ିଶା ଲୋକମାନଙ୍କର ସବୁ ଅଳିଆ ସବୁ କେମିତି ଦୂର ହବ, ସବୁଦିନ କେମିତି ଗାଡ଼ି ଆସିବ, ଏ ଅଳିଆ କେମିତି ହଟିବ, ଆଉ ସେ ବିଷୟରେ ଆଜି ପ୍ରୋଗ୍ରାମ ହେଇଥିଲା। ଆଉ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ କାନ୍ଥ ମାନଙ୍କରେ ସାଇନ୍ ବୋର୍ଡ ସବୁ ମରା ହେଲା, ଆଉ ତାଙ୍କ ଦୁଆରେ ଯେମିତି ଅଳିଆ ଗାଡି ଯାଇକି ଯୋଉ ସାଇନ୍ ବୋର୍ଡ ସବୁ ମରା ହେଇଛି ସେଠି ଅଳିଆ ଗାଡି ରହିପାରିବ, ଆଉ ସମସ୍ତେ ଅଳିଆ ଭଲରେ ପକେଇ ପାରିବେ। ଆଉ ଏତିକି କହି ମୁଁ ଶ୍ରୀ ସାର ଏକୁ ଧନ୍ୟବାଦ ଦଉଛି।